ଦ୍ୱିତୀୟ ରାଜବଳୀ ଅଧ୍ୟାୟ ପଚିଶ ଜିହୁଦାର ପତନ ଏବଂ ବନ୍ଦିତ୍ୱ। ଏଥି ଉତ୍ତରେ ସିଦିକିଓଙ୍କ ରାଜତ୍ୱର ନବମ ବର୍ଷରେ ଦଶମ ମାସର ଦଶମ ଦିନରେ ବାବିଲ ରାଜା ନବୁଖଦ୍ନିସ୍ୱର ଓ ତାହାର ସମସ୍ତ ସୈନ୍ୟ ଜିରୁସାଲମକୁ ଆସି ତହିଁ ବିରୁଦ୍ଧରେ ଛାଉଣି କଲେ, ଆଉ ସେମାନେ ତହିଁର ଚତୁର୍ଦ୍ଦିଗରେ ଗଡ଼ ନିର୍ମାଣ କଲେ। ତହୁଁ ସିଦିକିଓ ରାଜାଙ୍କ ରାଜତ୍ୱର ଏଗାର ବର୍ଷ ପର୍ଯ୍ୟନ୍ତ ନଗର ଅବରୁଦ୍ଧ ହୋଇ ରହିଲା। ଚତୁର୍ଥ ମାସର ନବମ ଦିନରେ ନଗରରେ ମହାଦୁର୍ଭିକ୍ଷ ହେଲା। ତହିଁରେ ଦେଶର ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟଦ୍ରବ୍ୟ ମିଳିଲା ନାହିଁ।
ତେବେ ନଗରର ଏକ ସ୍ଥାନ ଭଗ୍ନ ହୁଅନ୍ତେ ସମସ୍ତ ଯୋଦ୍ଧା ଏକ ରାତ୍ରି ଭିତରେ ରାଜାଙ୍କର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ଦ୍ୱାରପଥ ଦେଇ ପଳାଇଲେ। ସେ ସମୟରେ କଲ୍ଦିଓମାନେ ନଗରର ଚତୁର୍ଦ୍ଦିଗରେ ଥିଲେ। ପୁଣି ରାଜା ସିଦିକିଓ ଆରବ ପଥ ଦେଇ ଚାଲିଗଲେ, ମାତ୍ର କଲ୍ଦିଓମାନଙ୍କର ସୈନ୍ୟ ରାଜା ସିଦିକିଓଙ୍କର ପଛେ ପଛେ ଗୋଡ଼ାଇ ଜିରିହୋ ପଦାରେ ତାଙ୍କୁ ଧରିଲେ। ତହିଁରେ ସିଦିକିଓଙ୍କର ସକଳ ସୈନ୍ୟ ତାଙ୍କ ନିକଟରୁ ଛିନ୍ନ ଭିନ୍ନ ହୋଇଗଲେ। ତହୁଁ ସେମାନେ ରାଜାଙ୍କୁ ଧରି ରିବ୍ଲାକୁ ବାବିଲ ରାଜାଙ୍କ ନିକଟକୁ ନେଇଗଲେ। ତହିଁରେ ସେମାନେ ତାଙ୍କ ପ୍ରତି ଦଣ୍ଡାଜ୍ଞା କଲେ, ଆଉ ସେମାନେ ସିଦିକିଓଙ୍କର ପୁତ୍ରମାନଙ୍କୁ ତାଙ୍କର ସାକ୍ଷାତରେ ବଧ କଲେ ଓ ସିଦିକିଓଙ୍କର ଚକ୍ଷୁ ଉପାଡ଼ି ପକାଇଲେ, ଆଉ ତାଙ୍କୁ ଶୃଙ୍ଖଳରେ ବଧ କରି ବାବିଲକୁ ନେଇଗଲେ। ପଞ୍ଚମ ମାସରେ ମାସର ସପ୍ତମ ଦିନରେ ବାବିଲ ରାଜା ନବୁଖତ୍ନିଶ୍ୱରଙ୍କ ରାଜତ୍ୱର ଉଣେଇଶ ବର୍ଷରେ ବାବିଲ ରାଜାର ଦାସ ନବୁସରଦନ ନାମକ ପ୍ରହରୀ ବର୍ଗର ସେନାପତି ଜିରୁସାଲମକୁ ଆସିଲା। ପୁଣି ସେ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଦଗ୍ଧ କଲା, ଆଉ ଜିରୁସାଲମର ସମସ୍ତ ଗୃହ ଅର୍ଥାତ୍ ପ୍ରତ୍ୟେକ ବୃହତ ଗୃହ ଅଗ୍ନିରେ ଦଗ୍ଧ କଲା। ପୁଣି ପ୍ରହରୀ ବର୍ଗର ସେନାପତି ସଙ୍ଗେ ଥିବା କଲ୍ଦିଓ ସମସ୍ତ ସୈନ୍ୟ ଜିରୁସାଲମର ଚତୁର୍ଦ୍ଦିଗର ପ୍ରାଚୀର ଭଗ୍ନ କଲେ, ଆଉ ପ୍ରହରୀ ବର୍ଗର ସେନାପତି ନବୁସରଦନ ନଗରର ଅବଶିଷ୍ଟ ଲୋକମାନଙ୍କୁ ଓ ବାବିଲ ରାଜାର ପକ୍ଷକୁ ପଳାୟନକାରୀମାନଙ୍କୁ ଓ ଅବଶିଷ୍ଟ ସାଧାରଣ ଲୋକମାନଙ୍କୁ ବନ୍ଦୀ କରି ନେଇଗଲା। ମାତ୍ର ପ୍ରହରୀ ବର୍ଗର ସେନାପତି ଦେଶର ନିତାନ୍ତ ଦରିଦ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ରାକ୍ଷାକ୍ଷେତ୍ରର କର୍ମକାରୀ ଓ କୃଷକ ହେବା ପାଇଁ ଛାଡ଼ିଗଲା। ଆହୁରି କଲ୍ଦିଓମାନେ ସଦାପ୍ରଭୁଙ୍କ ଗୃହର ପିତ୍ତଳ ସ୍ତମ୍ଭ ଓ ସଦାପ୍ରଭୁଙ୍କ ଗୃହର ବୈଠିକି ସକଳ ଓ ପିତ୍ତଳମୟ ସମୁଦ୍ର ରୂପ ପାତ୍ର ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳ ବାବିଲକୁ ନେଇଗଲେ। ଆହୁରି ସେମାନେ ପାତ୍ର ଓ କରଚୁଲି ଓ କତୁରୀ ଓ ଚମସ ଓ ପରିଚର୍ଯ୍ୟାର୍ଥକ ସକଳ ପିତ୍ତଳମୟ ପାତ୍ର ନେଇଗଲେ। ଆଉ ପ୍ରହରୀ ବର୍ଗର ସେନାପତି ଅଙ୍ଗାରଧାନି ଓ କୁଣ୍ଡ ସବୁ ଯାହା ସୁନାର ଥିଲା ତାହା ସୁନା କରି, ପୁଣି ଯାହା ରୂପାର ଥିଲା ତାହା ରୂପା କରି ନେଇଗଲା। ସଦାପ୍ରଭୁଙ୍କ ଗୃହ ନିମନ୍ତେ ସୋଲୋମନଙ୍କ ନିର୍ମିତ ଦୁଇ ସ୍ତମ୍ଭ, ଏକ ସମୁଦ୍ର ରୂପ ପାତ୍ର ଓ ବୈଠିକି ସକଳ, ଏହିସବୁ ପାତ୍ରର ପିତ୍ତଳ ଅପରିମିତ ଥିଲା। ଏକ ସ୍ତମ୍ଭ ଅଠର ହାତ ଉଚ୍ଚ ଓ ତହିଁ ଉପରେ ପିତ୍ତଳର ମୁଣ୍ଡାଳି ଥିଲା,
ଆଉ ମୁଣ୍ଡାଳିର ଉଚ୍ଚ ତିନି ହାତ, ମୁଣ୍ଡାଳି ଉପରେ ଚତୁର୍ଦ୍ଦିଗରେ ପିତ୍ତଳମୟ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା।
ମଧ୍ୟ ଦ୍ୱିତୀୟ ସ୍ତମ୍ଭ ଜାଲିକର୍ମ ସହିତ ଏହି ପ୍ରକାର ଥିଲା। ଜିହୁଦାର ଲୋକମାନେ ବାବିଲକୁ ନିର୍ବାସିତ। ପୁଣି ପ୍ରହରୀ ବର୍ଗର ସେନାପତି ନବୁସରଦନ ପ୍ରଧାନ ଯାଜକ ସରାୟଙ୍କୁ ଓ ଦ୍ୱିତୀୟ ଯାଜକ ସଫନୀୟଙ୍କୁ ଓ ତିନିଜଣ ଦ୍ୱାରପାଳଙ୍କୁ ଧରିଲା, ଆଉ ନବୁସରଦନ ନଗରରୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ ଏକ ନପୁଂସକକୁ ଓ ନଗରରେ ପ୍ରାପ୍ତ ରାଜମୁଖ ଦର୍ଶନୀକାରୀମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଓ ଦେଶର ଲୋକଗଣନାକାରୀ ଲେଖକ ସେନାପତିକୁ ଓ ନଗରରେ ପ୍ରାପ୍ତ ଦେଶୀୟ ଷାଠିଏ ଲୋକଙ୍କୁ ଧରିଲା। ପୁଣି ପ୍ରହରୀ ବର୍ଗର ସେନାପତି ନବୁସରଦନ ସେମାନଙ୍କୁ ଧରି ରିବ୍ଲାକୁ ବାବିଲ ରାଜାଙ୍କ ନିକଟକୁ ନେଇଗଲା। ତହିଁରେ ବାବିଲ ରାଜା ଅମାତ ଦେଶସ୍ଥ ରିବ୍ଲାରେ ସେମାନଙ୍କୁ ଆଘାତ କରି ବଧ କଲା। ଏହି ରୂପେ ଜିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ନୀତ ହେଲା। ଜିହୁଦାର ଶାସନକର୍ତ୍ତା ଗଦଲିଓ ଆଉ ବାବିଲ ରାଜା ନବୁଖତ୍ନିଶ୍ୱର ଯେଉଁମାନଙ୍କୁ ଛାଡ଼ିଯାଇଥିଲା, ଏପରି ଜିହୁଦା ଦେଶରେ ଅବଶିଷ୍ଟ ଥିବା ଲୋକମାନଙ୍କ ଉପରେ ସେ ସାଫନର ପୌତ୍ର ଅହିକାମର ପୁତ୍ର ଗଦଲିଓଙ୍କୁ ଶାସନକର୍ତ୍ତା ରୂପେ ନିଯୁକ୍ତ କଲା। ଏଥି ଉତ୍ତରେ ବାବିଲ ରାଜା ଗଦଲିଓଙ୍କୁ ଶାସନକର୍ତ୍ତା କରିଅଛି ବୋଲି ଶୁଣି ସେନାପତିଗଣ ଓ ସେମାନଙ୍କ ଲୋକମାନେ ଅର୍ଥାତ୍ ନଥନିୟର ପୁତ୍ର ଇସ୍ମାଏଲ ଓ କାରେହର ପୁତ୍ର ଜୋହନନ ଓ ନଟୋଫାତୀୟ ତନହୁମତର ପୁତ୍ର ସରାୟ ଓ ମାଖାଥିୟର ପୁତ୍ର ଜାସନିୟ ଓ ସେମାନଙ୍କର ଲୋକମାନେ ମିସ୍ପାକୁ ଗଦଲିଓଙ୍କ ନିକଟକୁ ଆସିଲେ। ଏଥିରେ ଗଦଲିଓ ସେମାନଙ୍କ ନିକଟରେ ଓ ସେମାନଙ୍କ ଲୋକମାନଙ୍କ ନିକଟରେ ଶପଥ କରି ସେମାନଙ୍କୁ କହିଲା, କଲ୍ଦିଓମାନଙ୍କର ଦାସମାନଙ୍କ ସକାଶୁ ଭୀତ ହୁଅ ନାହିଁ, ଦେଶରେ ବାସ କରି ବାବିଲ ରାଜାର ସେବା କର, ତହିଁରେ ତୁମ୍ଭମାନଙ୍କର ମଙ୍ଗଳ ହେବ। ମାତ୍ର ସପ୍ତମ ମାସରେ ରାଜବଂଶଜାତ ଇଲିସାମାର ପୌତ୍ର ନଥନିୟର ପୁତ୍ର ଇସ୍ମାଏଲ ଓ ତାହାର ସଙ୍ଗୀ ଦଶ ଜଣ ଆସିଲେ, ଆଉ ଗଦଲିୟଙ୍କୁ ପୁଣି ଯେଉଁ ଜିହୁଦୀୟମାନେ ଓ କଲଦୀୟମାନେ ତାହା ସଙ୍ଗେ ମିସ୍ପାରେ ଥିଲେ ସେମାନଙ୍କୁ ଆଘାତ କରି ବଧ କଲେ। ଏଥିଉତ୍ତାରେ ସାନ ବଡ଼ ସମସ୍ତ ଲୋକ ଓ ସେନାପତିଗଣ ଉଠି ମିସରକୁ ଗଲେ, କାରଣ ସେମାନେ କଲଦୀୟମାନଙ୍କ ଲାଗି ଭୀତ ହେଲେ। ଜିହୋୟାଖିନ୍ କାରାଗାରରୁ ମୁକ୍ତ। ଏଥିଉତ୍ତାରେ ଜିହୁଦାର ରାଜା ଜିହୋୟାଖିନ୍ଙ୍କର ବନ୍ଦିତ୍ୱର 37 ବର୍ଷର ଦ୍ୱାଦଶ ମାସରେ ଓ ମାସର 27 ଦିନରେ ବାବିଲ ରାଜା ଇବିଲ ମରୋଦକ୍ ରାଜ୍ୟ ଆରମ୍ଭ କରିବା ବର୍ଷରେ ଜିହୁଦାର ରାଜା ଜିହୋୟାଖିନ୍ଙ୍କୁ କାରାଗାରରୁ ବାହାର କରି ତାଙ୍କର ମସ୍ତକ ଉନ୍ନତ କଲା, ଆଉ ସେ ତାଙ୍କୁ ପ୍ରୀତିବାକ୍ୟ କହିଲା ଓ ତାଙ୍କ ସଙ୍ଗେ ବାବିଲରେ ଥିବା ରାଜାମାନଙ୍କ ଆସନଠାରୁ ତାଙ୍କର ଆସନ ଉଚ୍ଚରେ ସ୍ଥାପନ କଲା। ଆଉ ସେ ଆପଣା କାରାଗାରର ବସ୍ତ୍ର ପରିବର୍ତ୍ତନ କରି ଆପଣାର ଯାବଜୀବନ ନିତ୍ୟ ନିତ୍ୟ ତାହା ସମ୍ମୁଖରେ ଭୋଜନ କଲେ। ପୁଣି ତାଙ୍କର ଦିନାତିପାତ ନିମନ୍ତେ ରାଜାଙ୍କଠାରୁ ନିତ୍ୟ ବୃତ୍ତି ଦିଆଗଲା। ସେ ଆପଣା ଜୀବନର ସମସ୍ତ କାଳ ପ୍ରତିଦିନ ଏକ ନିରୂପିତ ଅଂଶ ପାଇଲେ।